ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟସ୍ତରୀୟ ବିକାଶ ବାହନର ଭୁବନେଶ୍ୱରଠାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଗତ ଦଶନ୍ଧି ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ଭାରତ ହାସଲ କରିଛି ଉଲ୍ଲେଖନୀୟ ପରିବର୍ତ୍ତନ। ଭୁବନେଶ୍ୱରରୁ ଆବୁଧାବିକୁ ଆଜିଠୁ ଆରମ୍ଭ ହେଲା ସିଧାସଳଖ ବିମାନ ସେବା। ବିକାଶ ନିର୍ଦ୍ଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଶିଶୁ ଶ୍ରମିକ ନିରୋଧ ଦିବସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଏକ ବର୍ଷ ପୂରଣ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗଠାରେ ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 4 କୋଟି ଓଡ଼ିଆ ଡବଲ ଇଞ୍ଜିନ୍ ସରକାରଙ୍କ ସୁଫଳ ପାଉଛନ୍ତି ବୋଲି କହିଛନ୍ତି।
ଆଜି ଆମ ସରକାରର ଏକ ବର୍ଷ ପୂରଣ ହୋଇଛି। ଆଧୁନିକ ଓଡ଼ିଶାର ରାଜନୀତି କ୍ୟାଲେଣ୍ଡରରେ ଆଜିର ତାରିଖକୁ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ନିଶ୍ଚିତ ଭାବରେ ପରିଗଣିତ ହେବ। କାରଣ ଆଜିର ଦିନରେ ଓଡ଼ିଶାର 4.5 କୋଟି ଜନସାଧାରଣ ତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ମାନନୀୟ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଗରିମାମୟ ଉପସ୍ଥିତିରେ ଆମ ସରକାର ଓଡ଼ିଶା ମାଟିର ସେବା ପାଇଁ ଶପଥ ନେଇଥିଲା।
ବିକାଶ ବାହନ ରଥ ରାଜ୍ୟର ସମସ୍ତ 314 ବ୍ଲକ, 115 ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ 5 ମହାନଗର ନିଗମ ଅଞ୍ଚଳରେ ବୁଲି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଇବ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ଗତ ଏକ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଆକାଶବାଣୀ ସମ୍ଭାଦ ବିଭାଗ ଗତ 11 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରୟାସ ଉପରେ ବିଶେଷ ପ୍ରସ୍ତୁତି ଉପସ୍ଥାପନ କରୁଛି। ଆଜି ଆସନ୍ତୁ ଶୁଣିବା ଡିଜିଟାଲ ଇଣ୍ଡିଆ ସମ୍ପର୍କିତ ସ୍ୱତନ୍ତ୍ର ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଗତ 11 ବର୍ଷରେ ଡିଜିଟାଲ କାରବାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ରହିବା ସହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତି କରୁଛି। ଭାରତୀୟଙ୍କ ମଧ୍ୟରେ ନବସୃଜନର ମନୋଭାବ ବୃଦ୍ଧି କରିବାରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେବା ପ୍ରଦାନ ଓ ସ୍ୱଚ୍ଛତା ବୃଦ୍ଧି ସହ ଆତ୍ମନିର୍ଭରଶୀଳ ଆଡ଼କୁ ଭାରତର ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରିଛନ୍ତି। ଗତ ଦଶନ୍ଧିରେ ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରାଯିବା ସହ ଗରିବ ବ୍ୟକ୍ତିଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚାଇବା ସୁନିଶ୍ଚିତ କରାଯାଇଛି। 2024-25 ମସିହାରେ 260 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ସମୟୋପଯୋଗୀ ଆର୍ଥିକ କାରବାର ହୋଇଛି। ୟୁପିଆଇ ବର୍ତ୍ତମାନ 7ରୁ ଉର୍ଦ୍ଧ୍ୱ ଦେଶରେ କାର୍ଯ୍ୟକ୍ଷମ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 285% ବୃଦ୍ଧି ପାଇଛି। ଏହାସହ ଭାଷିନୀ ଭଳି ପଦକ୍ଷେପ ଦ୍ୱାରା ଭାଷାର ବିଭାଜନ ହ୍ରାସ ପାଉଛି ଓ 22 ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ଅନୁବାଦ ସମ୍ଭବ ହୋଇପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜିଠାରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଅଗ୍ରସର ହେଉଛି। ଏହି ବିମାନ ସେବା ପାଇଁ ଓଡ଼ିଶାବାସୀଙ୍କର ବହୁଦିନରୁ ଦାବି ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହ ଓଡ଼ିଶାର ଆକାଶ ମାଧ୍ୟମ ଯୋଗାଯୋଗ ସ୍ଥାପନ ହୋଇପାରିଛି, ଫଳରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବା ସହିତ ପୁଞ୍ଜିନିବେଶ ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଏହି ବିମାନ ସେବା ପ୍ରତି ସପ୍ତାହରେ ବୁଧବାର, ଶୁକ୍ରବାର ଏବଂ ରବିବାର ଦିନ ଉପଲବ୍ଧ ହେବ। ଏହି ବିମାନରେ ମାଲ ପରିବହନ ସେବା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସମ୍ବଲପୁରକୁ ଆଜି ଦିନିକିଆ ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମା' ସମଲେଇଙ୍କ ଦର୍ଶନ କରିବା ସହ ମନ୍ଦିର ନିକଟରେ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ବିଭିନ୍ନ ଗ୍ରାମକୁ ଏହି ବାହନ ଯାଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା 2025 ଶୁଭାରମ୍ଭ ହୋଇଛି। ଜଙ୍ଗଲ ପରିବେଶ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏଥିରେ ଯୋଗଦେଇ 2036 ସମୃଦ୍ଧ ଓଡ଼ିଶା ଗଠନ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଏକ୍ ପେଡ୍ ମା' କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କରିବା ସହ ଗ୍ରାମ୍ୟ ଆବାସ ଯୋଜନା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଆଧାରିତ 25 ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଶିଶୁ ଶ୍ରମିକ ନିରୋଧ ଦିବସ। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ବିକାଶ ନିର୍ଦ୍ଧାରିତ କିନ୍ତୁ ଏହାକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ଆବଶ୍ୟକ। ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସ ପାଳନ ଅବସରରେ ଶିଶୁମାନେ ଦେଶର ଭବିଷ୍ୟତ ଏବଂ ବିକଶିତ ଭାରତର ମୂଳଦୁଆ ବୋଲି କହିଛନ୍ତି। ଶିଶୁ ଶ୍ରମିକ ପ୍ରଥାକୁ ସମାପ୍ତ କରିବା ସହ ସେମାନଙ୍କ ବିକାଶ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଶିଶୁଙ୍କୁ ଉପଯୁକ୍ତ ଶିକ୍ଷା ଏବଂ ସାଧନ ପ୍ରଦାନ ପାଇଁ ରାଜ୍ୟ ସରକାର ମାଧ ସିଂ ହାତଖର୍ଚ୍ଚ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି କହିଛନ୍ତି। ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା 600କୁ ବୃଦ୍ଧି ପାଇଛି। ଯାଜପୁର ଦାନଗଦି ସୁକିନ୍ଦା କୋରେଇ ଧର୍ମଶାଳା ବ୍ୟାସନଗର ଆଦି ଅଞ୍ଚଳରୁ ଆକ୍ରାନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 240 ଜଣ ଆକ୍ରାନ୍ତ ଏବେ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଆମ ଜିଲ୍ଲା ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଆଜି ସକାଳେ 2 ଜଣ ମହିଳା ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ବିଭିନ୍ନ ଡାକ୍ତରଖାନାକୁ ଗସ୍ତରେ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। 30ରୁ ଅଧିକ ଗୁରୁତର ଆକ୍ରାନ୍ତ କଟକ ବଡ଼ ଡାକ୍ତରଖାନା ଏବଂ ସ୍ଥାନୀୟ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ପି ପରମେଶ୍ୱରମ୍ ଗତକାଲି ଜିଲ୍ଲା ଗସ୍ତରେ ଆସି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାର ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡ଼ାବାନ୍ତି ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ବଳ କହିଛନ୍ତି।
ଦାନଗଦୀ, ଧର୍ମଶାଳା, କୋରେଇ, ଯାଜପୁର ଏଇ 4ଟା ଜାଗା ମ୍ୟାକ୍ସିମମ୍ ଆଫେକ୍ଟେଡ୍ ହେଇଛି। ବର୍ତ୍ତମାନ ଯାଜପୁର ହସ୍ପିଟାଲରେ ସବୁ ବେଡ୍ ଫେଡ୍ ସବୁ ଆରେଞ୍ଜମେଣ୍ଟ ତାଙ୍କର ମେଡିକାଲ କଲେଜ ଟିମ୍ ଷ୍ଟେଟ୍ ବି ପଠାଇଛନ୍ତି ଟିମ୍। ବର୍ତ୍ତମାନ ସେମାନେ ଆହୁରି ପଠାଇବେ, ମେଡିସିନ୍ ଫେଡି ସବୁ ପ୍ରସ୍ତୁତ ରହିଛି। ଗ୍ରାସରୁଟ୍ ଲେଭେଲରେ ବି ଆଶାକର୍ମୀ ଅଙ୍ଗନବାଡ଼ି ଏମାନଙ୍କୁ କୁହାଯାଇଛି ବ୍ଲିଚିଂ ପାଉଡର ଆଉ ଯୋଉ ଟାବ୍ଲେଟ୍ ସବୁ ଦେବା ପାଇଁ ପାଇପ୍ ୱାଟର୍ସ ଯୋଉ ପାଇପ୍ ସପ୍ଲାଏ ପାଣି ଗୁଡାକ ସବୁ ବିଶୋଧନ କରାଯାଉଛି।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କଷଟି ଗ୍ରାମ ଗଣ୍ଡଗୋଳ ଘଟଣାରେ 12 ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ୍ ଡିଆଇଜି ସତ୍ୟଜିତ ନାୟକ ଏବଂ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି। ତିହିଡ଼ି, ଧାମନଗର ଏବଂ ଭଦ୍ରକରେ 24 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସୂଚନାଯୋଗ୍ୟ, ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଗଣ୍ଡଗୋଳ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଯୁକ୍ତ 3ର ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଇଁ କଟ୍ ଅଫ୍ 92.8%, ବାଣିଜ୍ୟରେ 90.5%, ବିଜେପି କଲେଜ କମ୍ପ୍ୟୁଟର ସାଇନ୍ସରେ 88.83% ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଲ କଲେଜରେ BLLB ପାଠ୍ୟକ୍ରମ ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚୟନ ହୋଇଥିବା ଛାତ୍ରଛାତ୍ରୀ 17 ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଆସନ୍ତା 22 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟରେ ବର୍ଷାର ପ୍ରଭାବ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବାଲେଶ୍ୱର, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟସ୍ତରୀୟ ବିକାଶ ବାହନର ଭୁବନେଶ୍ୱରଠାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଗତ 10 ଦଶନ୍ଧି ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ଭାରତ ହାସଲ କରିଛି ଉଲ୍ଲେଖନୀୟ ପରିବର୍ତ୍ତନ। ଭୁବନେଶ୍ୱରର ଆବୁଧାବିକୁ ଆଜିଠୁ ଆରମ୍ଭ ହେଲା ସିଧାସଳଖ ବିମାନ ସେବା। ବିକାଶ ନିର୍ଦ୍ଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଶିଶୁ ଶ୍ରମିକ ନିରୋଧ ଦିବସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।